চৈতন্য চরিতামৃত
আদিগ্রহ
সপ্তম পরিচ্ছেদ 43। এসব শুনিয়া প্রভু হাসি মনি মনি সন্ন্যাসী নিজ ধর্ম না জানি ভাবুক হইয়া ফেরে ভাবুকের শনি কাশীর মায়াবাদী সন্ন্যাসী গণ এ সমালোচনা করুলে শ্রীমন মহাপ্রভুকে। চৈতন্য মহাপ্রভু চৈতন্য মহাপ্রভু ইজ ইলিটারেট সন্ন্যাসী অ্যান্ড দেয়ার ফোর ডোন্ট নো হিজ রিয়েল ফাংশন গাইডেড ওনলি বাই হিজ সেন্টিমেন্টস ওয়ান্ডার্স অ্যাবাউট ইন দ্য কম্পানি অফ আদার সেন্টিমেন্টালিস্ট এই সমালোচনা করলে তপন মিশ্র ঘরে ভিক্ষা নির্বাহন সন্ন্যাসীর সঙ্গে না মানে নিমন্ত্রণ। শ্রী চৈতন্য মহাপ্রভু তপন মিশ্র ঘরে ভিক্ষা করুলে তাঁর প্রসাদ খাদ্য গ্রহণ করুলে মায়াবাদী সন্ন্যাসী মানক সহিত মিশামিশি করুনলে বা সেমানকর নিমন্ত্রণ গ্রহণ করুনলে। দিস এক্সাম্পলারি বিহেভিয়র অফ লর্ড চৈতন্য ডেফিনেটলি প্রুভস দ্যাট বৈষ্ণব সন্ন্যাসী ক্যান নট আকসেপ্ট ইনভিটেশনস from Mayavadi sannyasis, nor intimately mixed with them. এই উদাহরণ জনাযাউছি চৈতন্য মহাপ্রভু যে শিক্ষা দিয়েছেন যে বৈষ্ণব সন্ন্যাসী মায়াবাদী সন্ন্যাসীঙ্ক সহিত অন্তরঙ্গ ভাবরে মিশিবে না কিংবা তাঙ্ক সেমানঙ্কর নিমন্ত্রণ গ্রহণ করিবে না। ইহেলা আমর পরমারাধ্য গুরুদেব শ্রী শ্রীমদে শ্রীমতীদান স্বামী প্রপাজে মহারাজঙ্কর ভাষ্য। কালি আমি কহুলে যে চৈতন্য মহাপ্রভু মহাবদান্য অবতার অদ্ভুত অবদান্য অদ্ভুত কারুণ্য অদ্ভুত উদাহ্য বিগ্রহ তেমন সে সমস্ত প্রতি কৃপাই করছেন। মায়াবাদী কৃষ্ণে অপরাধী মায়াবাদী কৃষ্ণ পদারবিন্দরে অপরাধী মায়াবাদী ভাষ্য শুনিলে হয় সর্বনাশ কড়াকড়ি বারণ করছেন চৈতন্য মহাপ্রভু। মায়াবাদী মানুষ সঙ্গ করিব না সেমানকর কথা ফিলোসফি তাঙ্কর কথা শুনব না ভক্তি বৃত্তিটি নষ্ট হয়ে যাব। এই প্রকার এই মায়াবাদী মানুষ কসমিকার উদ্ধার না মহাপ্রভু অপার করুণী কহিবা হেতু বড় উদার তা ଦର୍ଶନ କରି ମହାପ୍ରଭୁ କୃପା କରିଛନ୍ତି ଏମାନେ। ମହାପ୍ରଭୁଙ୍କର କୃପା ପାଇ ଏମାନେ ଯାହା ଉଦ୍ଧାର ହେଲେ, ମହାପ୍ରଭୁଙ୍କର କୃପା ନହେଲେ ଏମାନେ କେବେ ହେଲେ ଉଦ୍ଧାର ପାଇପାରିବେ ନା। ଏଇ ମୂର୍ଖ ସନ୍ନ୍ୟାସୀ ଏମାନେ ଏମାନେ ଭାବୁକ କହିକିରି ଯେ ମହାପ୍ରଭୁଙ୍କ ସମାଲୋଚନା କରୁଥିଲେ, ପ୍ରକୃତ ସନ୍ନ୍ୟାସୀ ନୁହନ୍ତି, ସନ୍ନ୍ୟାସ ଧର୍ମ ଜାଣନ୍ତି ନା, ହେଲେ ମହାପ୍ରଭୁ ମନେ ମନେ ହସୁଥିଲେ ଏବଂ ତାଙ୍କୁ ସଙ୍ଗ କରୁନଥିଲେ, ତାଙ୍କ ସହିତ କଥାବାର୍ତ୍ତା ହିଁ କରୁନଥିଲେ। ସେ ତ ପ୍ରଥମ ଥର କାଶୀ ରୁକ୍ମିଣୀ ମଥୁରାକୁ ପଳେଇଲେ, ତାଙ୍କ ସହିତ କୌଣସି କଥାବାର୍ତ୍ତା କରିନାହାନ୍ତି ଏ ମାଓବାଦୀମାନଙ୍କ ସହ। କିନ୍ତୁ ପୁଣି ଫେରି ଆସିଲେ, ମଥୁରାରୁ କାଶୀ ଆସିଲେ, କାରଣ ସେ ଚିନ୍ତା କଲେ ଯେ ଏମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ପଡ଼ିବ। ପ୍ରକୃତ ବେଦାନ୍ତ କହିଲେ କ'ଣ, ଏମାନଙ୍କର ଜ୍ଞାନ ନାହିଁ, ତେଣୁ ଏମାନଙ୍କୁ ପ୍ରକୃତ ବେଦାନ୍ତର ଶିକ୍ଷା ଦେବା ପାଇଁ ପଡ଼ିବ, କାରଣ ସେ ମହାନ କାରୁଣିକ, ସେ ଆସିଛନ୍ତି ସମଗ୍ର ଜଗତକୁ ଶିକ୍ଷା ଦେବା ପାଇଁ। ଆଉ ବିଶେଷ କରି ମାଓବାଦୀମାନଙ୍କର ବଡ଼ ପ୍ରଭାବ ଥିଲା କାଶୀରେ ବା ଭାରତରେ ସେତେବେଳେ ଥିଲା। ଲୋକମାନେ ଏ ମାଓବାଦୀ ସନ୍ନ୍ୟାସୀମାନଙ୍କୁ ନାରାୟଣ ଭଗବାନ ବୋଲି ମାନୁଥିଲେ, ତାଙ୍କ ସମ୍ମାନ ଥିଲା। କିନ୍ତୁ ଏମାନେ ଯେ ବେଦାନ୍ତର ପ୍ରକୃତ ତାତ୍ପର୍ଯ୍ୟ ଜାଣନ୍ତି ନା, ମୂର୍ଖ ଏ ତା ମହାପ୍ରଭୁ ଯଦି ଶିକ୍ଷା ନ ଦେବେ ଆଉ କିଏ ଶିକ୍ଷା ଦେବ। ତେଣୁ ମହାପ୍ରଭୁ ଆଚାର୍ଯ୍ୟର ଲୀଳା କରିଥିଲେ ଆଉ ପ୍ରକୃତ ବେଦାନ୍ତ ଶିକ୍ଷା ଏମାନଙ୍କୁ ଦେଇଛନ୍ତି, ଆଉ ସେମାନେ ବେଦାନ୍ତର ତାତ୍ପର୍ଯ୍ୟ ବୁଝିପାରିଛନ୍ତି, ମହାପ୍ରଭୁଙ୍କୁ ସ୍ୱୀକାର କରିଛନ୍ତି ଏବଂ ବୈଷ୍ଣବ ହୋଇଛନ୍ତି। ଏ ମହାପ୍ରଭୁଙ୍କର କୃପା, ମହାପ୍ରଭୁ ଯଦି କୃପା ନ କରିବେ ଏ ମାଓବାଦୀମାନଙ୍କର ଉଦ୍ଧାର ନାହିଁ। ଏ ଚୈତନ୍ୟ ଚରିତାମୃତରେ ଏହାର ବିଶେଷ ବର୍ଣ୍ଣନା ଅଛି ଯେ ଏ କାଶୀର ପ୍ରକାଶାନନ୍ଦ ସରସ୍ୱତୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପୁରୀରେ ଥିଲେ। ଏମାନେ ବଡ଼ ପ୍ରସିଦ୍ଧ ପଣ୍ଡିତ ଥିଲେ ତତ୍କାଳିକ ଶଙ୍କର ଶଙ୍କରାଚାର୍ଯ୍ୟଙ୍କର ଅନୁଗାମୀ, ବେଦାନ୍ତ ସୂତ୍ର କାଳ୍ପନିକ ଭାଷ୍ୟ ଲେଖିଥିଲେ ଶଙ୍କରାଚାର୍ଯ୍ୟ, ଶାରୀରିକ ଭାଷ୍ୟ, ତାପରେ ବଡ଼ ଇଏ ପ୍ରଫିସିଏଣ୍ଟ, ଏମାନେ ବଡ଼ ବିତ୍ପତ୍ତି ଲାଭ କରିଥିଲେ। ଏପରିକି ଏଇ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଗୃହସ୍ଥ ଥାଇ ସୁଦ୍ଧା ସନ୍ନ୍ୟାସୀମାନଙ୍କୁ ପାଠ ପଢ଼ୁଥିଲେ, ଏ ପ୍ରକାର କଥା ଅଛି। କିନ୍ତୁ ପ୍ରକୃତପକ୍ଷେ ଏମାନେ ବେଦାନ୍ତ କଥା ବୁଝନ୍ତି ନା। ବେଦାନ୍ତ ସୂତ୍ର ପ୍ରଣେତା ହେଉଛନ୍ତି ଶ୍ରୀ ବ୍ୟାସ, ଯେଇ ସୂତ୍ରକର୍ତ୍ତା ସେଇ ଭାଷ୍ୟ ଦେଇଛନ୍ତି। ବ୍ୟାସ ଦେବୀ ବେଦାନ୍ତ ସୂତ୍ର ଭାଷ୍ୟ ଦେଇଛନ୍ତି। ବେଦାନ୍ତ ସୂତ୍ର ଭାଷ୍ୟ ହେଉଛି ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଭାଗବତ ହେଉଛନ୍ତି ବେଦାନ୍ତ ସୂତ୍ର ଭାଷ୍ୟ, ତା ବ୍ୟାସଦେବ ନିଜେ ରଚନା କରିଛନ୍ତି। କିନ୍ତୁ ଶଙ୍କରାଚାର୍ଯ୍ୟ ଶଙ୍କରଙ୍କର ଅବତାର ସେ ଗୋଟେ କାଳ୍ପନିକ ଭାଷ୍ୟ ଲେଖିଛନ୍ତି, ତା ପ୍ରକୃତ ଭାଷ୍ୟ ନୁହେଁ, ତା ନା ଶାରୀରିକ ଭାଷ୍ୟ, କାଳ୍ପନିକ ଭାଷ୍ୟ। ଆଉ ସେ ଶିବଜୀ ନିଜେ ନାରାୟଣଙ୍କର ଆଦେଶ, ଭଗବାନ ନାରାୟଣ ଆଦେଶ କରିଛନ୍ତି, ଏ ପ୍ରକାର କାଳ୍ପନିକ ଭାଷ୍ୟ ଲେଖି ସାଧାରଣ ଲୋକଙ୍କୁ ବିମୁଖ କରିବା ପାଇଁ। ଏ ନାରାୟଣଙ୍କର ଆଦେଶ, ସେ ଆଜ୍ଞାକାରୀ ଭୃତ୍ୟ, ଶ୍ରୀମତୀ ଆଜ୍ଞାକାରୀ ଭୃତ୍ୟ, ତେଣୁ ଯାହା ନାରାୟଣଙ୍କର ଆଦେଶ ହେଲା ତାହିଁ କରିବେ, ଏଥିରେ ଶିବଜୀଙ୍କର ଦୋଷ ନାହିଁ। ଆଉ ସେ ନିଜେ ବି ଜାଣିଛନ୍ତି, ନିଜେ ବି ତାହା ପ୍ରକାଶ କରିଛନ୍ତି ଯେ ପାର୍ବତୀ ଦେବୀଙ୍କ ଆଗରେ କଳୌ ବ୍ରାହ୍ମଣ ମୂର୍ତ୍ତି ନା, ମୟବ ବିହିତମ ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତି ନା, ମାୟାବାଦ ଅସଶାସ୍ତ୍ର, ମାୟାବାଦ ଅସଶାସ୍ତ୍ର, ମାୟାବାଦ ପ୍ରଚ୍ଛନ୍ନ ବହୁତ ଉଚ୍ଚତେ, ମୟବ ବିହିତମ ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତି ନା, ଇଏ ପାର୍ବତୀ ଦେବୀଙ୍କୁ କହିଛନ୍ତି। ମୁଁ କଳିଯୁଗରେ ଆଚାର୍ଯ୍ୟ ରୂପରେ ଯାଇ ମାୟାବାଦ ରୂପକ କାଳ୍ପନିକ ଭାଷ୍ୟ ଯାହାକି ପ୍ରଚ୍ଛନ୍ନ ବୌଦ୍ଧବାଦ ତା ପ୍ରଚାର କରିବି, ଏଇଟା କହିଲେ ଏ ନାରାୟଣଙ୍କର ଆଦେଶ ସେଠି କହିଛନ୍ତି। ଏଇଟା ଅସତ୍ ବୋଲି ସେ କହୁଛନ୍ତି, ସତ୍ ନୁହେଁ ଏ, କିନ୍ତୁ ନାରାୟଣଙ୍କର ଆଦେଶ ହେଇଛି ସେଥିପାଇଁ ଏ କଥା କହିଛନ୍ତି। ଏ କଥା ତ ଭଗବାନ ଜାଣିଛନ୍ତି, ମହାପ୍ରଭୁ ଶ୍ରୀ ନାରାୟଣ ଗୌର ନାରାୟଣ ସେ ମାଓବାଦୀମାନଙ୍କର ଏସବୁ କଥା শুনি মনে মনে হসুতে প্রকৃত বর্তমান সময় আসিছি যে প্রকৃত বেদান্তটা কোন তা প্রতিষ্ঠা করিবা। এ কথা আছে। বুদ্ধদেব আসিলে শঙ্করাচার্যঙ্ক পূর্বরু বুদ্ধদেব আসিলে যেতেবেলে সেতবেলে লোকমানে প্রচুর পরিমাণে পশুহত্যা করুলে। দর্শিত সদয় হৃদয় দর্শিত পশু ঘাতম নিন্দসি যজ্ঞ বিধির দর্শিত পশু ঘাত। তেণু বুদ্ধদেব আসিকি যজ্ঞ বিধি নিন্দা করিদেলে, বেদ বিধি নিন্দা করিদেলে। বেদরে অছি যজ্ঞ পশুবদ্ধ তো মূর্খ গুড়াক কহিলে বেদরে অছি, আমি কাহিঁ তুমি কাহিঁ বন্ধ করছো শিশু মানে জাণবে না বেদর তাৎপর্যটা কোণ, এতে মূর্খর চেতনা এতে নিজ অছি সেপাই বর্তমান বেদর কথা কহিলে মানে কিছু বুঝবে না। তেণু সে শক্তি আবে সবতা হলে বুদ্ধদেব শক্তি প্রয়োগ করি বন্ধ করিদেলে, না বেদ ফেদ মান বন্ধ করছে বৌদ্ধ বেদ ন মানি বৌদ্ধ হইলা নাস্তিক, বেদ লোপ পাই যাবাকে বসুছি বৌদ্ধ মানি বেদ মানলে না, কিন্তু বেদ তো অপরুষেয় বেদ তো ভগবানক নিঃশোষিত বাণী আউ ভগবানক পরি চিরন্তন বস্তু তাহা লোপ তো পাইব না, তেণু বেদ প্রতিষ্ঠাই দরকার আছে পুনঃপ্রতিষ্ঠা। তেণু শঙ্করঙ্ক আদেশ হল তুমি যা শঙ্কর মহাবাহো রুদ্র মহাবাহো শক্তিশালী ইজ ভেরি পাওয়ারফুল, তুমি যাইকি বেদ প্রতিষ্ঠা কর, গৌণ ভাগটা মুখ্যটা দেব না লুচাইব, গৌণ ভাগটা কর্মকাণ্ড জ্ঞানকাণ্ড এগুলো প্রতিষ্ঠা করিবে গৌণ ভাগটা, যেথেরে মাংস গোপয় ভক্তি এ কেবল ভগবান জনা যাবি ভক্তি আহ এ কয়াগ্রাহ্য অন্য উপায়ের তো ভগবান জনা যাবে না, কর্মকাণ্ড জ্ঞানকাণ্ড সকলে বিষয়ের ভাণ্ড বলি শ্রী নরোত্তম দাস ঠাকুর কহিছেন। তেণু এটা গৌণ ভাগটা, এই গৌণ ভাগটাকে সে প্রতিষ্ঠা কলে, এটা বেদর মূলদুয়া পকাইলে, সে আগ মূলদুয়া পকাইবা পড়ব। কিনা লোকমানে চাহান্তি সাধারণ মুখ্য কথা তাকে হঠাৎ কি বুঝবে না, গৌণর মুখ্য আড়ু যাবে, লোকমানে চাহান্তি গোটে ট্যাঞ্জিবল রেজল্ট গোটা কিছু আখি দৃশ্যা ফল মিলব তা সেপাই সে আদেশ কলা রুদ্রঙ্ যে তুমি গৌণ ভাগটা মানুষ গোপয় মতো লুচাই রাখব মত বিমুখান করু, এই গৌণ ভাব প্রকাশ করি মত বিমুখ করিব, কর্মকাণ্ড জ্ঞানকাণ্ডে ভাসিবে মানে অন্য দেবতা পূজা করবি ই করবি তা করবি এইসব কথাটা গৌণ ভাগটা আগ বেদর মূল দুয়া পকাইবে বেদটা প্রতিষ্ঠা, তাপরে বেদর আসল কথা আসবে মহাপ্রভু আসবে, তাপরে মহাপ্রভু আসলে শঙ্করাচার্য আসি তা কলে মূর্দ পকাইলে। তেমন মহাপ্রভু স্বীকার করছেন শঙ্করাচার্যঙ্ক শঙ্কর শঙ্কর স্বয়ং শঙ্কর হচ্ছেন শিবজী বৈষ্ণব শম্ভু শম্ভু শিবজী জন বৈষ্ণব সে আচার্য রূপে আসি আমি সাহায্য করছেন, কারণ বেদর মূর্দ পকাইছেন সে বেদ প্রতিষ্ঠা করতে যাইছেন এসে তা আমি সাহায্য করছেন। মহাপ্রভু আসলে তাপরে মূর্দা তো পড়ে তাপরে শৌধ করলে মহাপ্রভু সাহায্য কলা বলে মহাপ্রভু স্বীকার করছেন। তেণু মহাপ্রভু বর্তমান আসছেন শৌধ করিবে মূর্দা পড়ে যাইছে বর্তমান শৌধ করিবে আউ এমানে ভ্রমিত হয়েছেন মায়াবাদী গণ প্রকৃত তাৎপর্য জানি না বুঝি না বেদান্তর আউ শঙ্করাচার্য যে শিক্ষা দিয়েছেন কাহিঁকি দিয়েছেন তা বুঝতি না সে তেণু এ সময় আসি যাইছে মহাপ্রভু পুঁ মথুরার ফেরি আসলে আশী লা প্রসিদ্ধ সেটি প্রকাশচন্দ্র সরস্বতী প্রসিদ্ধ মায়াবাদী সন্ন্যাসী হাজার হাজার শিষ্য তাঁর ফলোর্স তাঁর বড় প্রভাব লা তেমন সেটি আগে শিক্ষাই তাঁর দেওয়াই দরকার আছে সেপাই মহাপ্রভু ফেরি আসলে ফেরি আসি স্বতন্ত্র ঈশ্বর স্বতন্ত্র ইচ্ছাময় পুরুষ তো সে তো মিশামিশি করুনলে যা কুযাচ্ছি মায়াবাদী সন্ন্যাসী মিশামি করুনলে সন্ন্যাসীর সঙ্গে না মানে নিমন্ত্রণ তাঁর নিমন্ত্রণ গ্রহণ করুনলে মায়াবাদী কৃষ্ণে অপরাধী মায়াবাদী ভাষ্য শুনলে হয়ে সর্বনাশ কারণ ভক্তি বৃদ্ধি নষ্ট হয়ে যাব ভক্তি কথা সে কুনা আভ্রমিত করছেন এপাই ମହାପ୍ରଭୁ ପ୍ରକୃତ ବେଦାନ୍ତର ଉଦ୍ଦେଶ୍ୟ ସ୍ଥାପନ କରିବା ନିମିତ୍ତ ଆସିଲେ, ଫେରି ଆସିଲେ। ଏ ହେଉଛି ମହାପ୍ରଭୁଙ୍କର ଅପାର କରୁଣା, ମହାପ୍ରଭୁଙ୍କର ଅପାର କରୁଣା। କାରଣ ମହାପ୍ରଭୁ ଯଦି କରୁଣା ନ କରିବେ, ଏମାନଙ୍କୁ କେହି କରୁଣା କରିବେ ନା। ଏମାନେ କଦାପି ମାଓବାଦୀମାନେ ଉଦ୍ଧାର ପାଇପାରିବେ ନା, ଇଏ ନିଶ୍ଚିତ କଥା। ମାଓବାଦୀମାନେ କଦାପି ଉଦ୍ଧାର ପାଇପାରିବେ ନା ମହାପ୍ରଭୁ ଯଦି କୃପା ହିଁ ନ କରିବେ। କାରଣ ମହାପ୍ରଭୁ ହେଉଛନ୍ତି ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ଉଦାର୍ଯ୍ୟ, ଅଦ୍ଭୁତ ବଦାନ। ତେଣୁ ମହାପ୍ରଭୁ ଆମେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ, ଏପରିକି ସ୍ଥାବର ଜଙ୍ଗମ ସହିତ ଏନିମେଟ୍ ଇନ୍ ଆନିମେଟ୍ ଅବଜେକ୍ଟ ସମସ୍ତଙ୍କ ପ୍ରତି କରୁଣା କରିଛନ୍ତି। ଇତର ପ୍ରାଣୀ, ବାଘ, ସିଂହ, ହସ୍ତି ପ୍ରଭୃତିଙ୍କ ପ୍ରତି କାହାରିକୁ ଛାଡ଼ି ନାହାନ୍ତି। ତାଙ୍କର କରୁଣା ସର୍ବତ୍ର ପ୍ରସାରିତ ହୋଇଛି। ମହା କରୁଣା ଅଦ୍ଭୁତ କାରୁଣ୍ୟ ବି। ସେଥିପାଇଁ ମହାପ୍ରଭୁ ଆସିଥିଲେ ତ ଏଇ ମାଓବାଦୀ ଗୁଡ଼ାକ ରହିଯିବେ କାହିଁକି। ପୂର୍ବରୁ କୁହାଯାଇଛି ମାଓବାଦୀ ଅଧମ ପଡ଼ୁଆ ପାଷଣ୍ଡି ନିନ୍ଦକ ଏମାନେ ପଳେଇଛନ୍ତି। ତେଣୁ ସେମାନଙ୍କ ପାଇଁ ସେ କୌଶଳ କରିଛନ୍ତି, ସେ ସନ୍ନ୍ୟାସ ନେଇଛନ୍ତି ଏମାନଙ୍କୁ ଉଦ୍ଧାର କରିବା। ତାଙ୍କର ସନ୍ନ୍ୟାସ ନେବାର ଇଏ ତା ନହେଲେ ଏଇଠିକୁ ଉଦ୍ଧାର ପାଇପାରିବେ ନା, ଏଗୁଡ଼ା ଉଦ୍ଧାର ପାଇପାରିବେ ନା। ରାହ ରାମାନନ୍ଦ କହିଲେ ଏମାନଙ୍କର ଗତି ଯେତେବେଳେ କ'ଣ ବୋଲି ମହାପ୍ରଭୁ ପଚାରିଲେ, ନା ସ୍ଥାବର ଦେହ ଆବାଦୀ ବ୍ରହ୍ମସାଯୁଜ୍ୟ ମୁକ୍ତି କାମନା ହିଁ କହୁଛନ୍ତି। ବ୍ରହ୍ମରେ ଲୀନ ହେବ, ବ୍ରହ୍ମ ବ୍ରହ୍ମ ହୋଇ କଥା କହୁଛନ୍ତି କେବଳ। ଭଗବାନଙ୍କର ସବିଶେଷ ବିଗ୍ରହକୁ ମାନୁନାହାନ୍ତି, ସେମାନଙ୍କର ଗତିଟା ଅଛି ସ୍ଥାବର ଜନି ପାଇଯିବେ ଏମାନେ। ଇତି ଅଭୋଗତି ନିଗତି ହୋଇଯିବ ଏମାନଙ୍କର। ସେଥିପାଇଁ ଏମାନଙ୍କୁ ମହାପ୍ରଭୁ ଯଦି କରୁଣା ନ କରିବେ, ଏମାନଙ୍କୁ ଉଦ୍ଧାର ପାଇପାରିବେନି। ତେଣୁ ମହାପ୍ରଭୁ ଏମାନଙ୍କ ପ୍ରତି ମଧ୍ୟ କରୁଣା କରିଛନ୍ତି। ଏ ମହାପ୍ରଭୁଙ୍କର ଅପାର କରୁଣା, ମହାପ୍ରଭୁଙ୍କର ଅପାର କରୁଣା। ତେଣୁ ଏ ବିଷୟ ଭଲ ଭାବରେ ବର୍ଣ୍ଣନା ଦିଆଯାଇ ଏ ଚୈତନ୍ୟ ଚରିତାମୃତ ଲୋକବିରାଜ ଗୋସ୍ୱାମୀ ଭଲ ଭାବରେ ବର୍ଣ୍ଣନା ଦିଆଯାଇଛି। ତେଣୁ ଆମେ ଚୈତନ୍ୟ ଚରିତାମୃତ ପାଠ କଲେ ଆମେ ଜାଣିବା ମହାପ୍ରଭୁଙ୍କର କିପରି କରୁଣା ଯେ ଦିଆଯାଉଛି। ଆମର କଥା ଅଛି ଶାସ୍ତ୍ରୀୟ ଗୌଣଫଳର କଥା କାହିଁକି ଦିଆଯାଉଛି, ଏ ପ୍ରଶ୍ନ ଆସୁଛି ଆମର। ଶାସ୍ତ୍ରରେ ଗୌଣଫଳର କଥା କାହିଁକି ଦିଆଯାଉଛି? ଏଇ କର୍ମକାଣ୍ଡ, ଜ୍ଞାନକାଣ୍ଡ ଗୌଣ ଜିନିଷ, ଏଇଟା ମୁଖ୍ୟ ନୁହେଁ, କାହିଁକି ଦିଆଯାଉଛି ନା। ଏ ଜଗତରେ ଉଦିତ ବିବେକ, ଅନୁଦିତ ବିବେକ ନାମକ ଦୁଇ ପ୍ରକାର ଲୋକ ଅଛନ୍ତି। ଯେଉଁମାନେ ଅନୁଦିତ ବିବେକ ଶ୍ରେଣୀୟ, ସେମାନେ ଗୋଟିଏ ଉପସ୍ଥିତ ଫଳ ନ ଦେଖିଲେ କୌଣସି ସତ୍କାର୍ଯ୍ୟ କରନ୍ତି ନା। ଏଇମାନଙ୍କ ପାଇଁ ଗୌଣ ଫଳ କଥା ଶାସ୍ତ୍ରରେ କୁହାଯାଇଛି। ଏହା ଶାସ୍ତ୍ରର ତାତ୍ପର୍ଯ୍ୟ ନୁହେଁ ଯେ ସେମାନେ ଗୌଣ ଫଳରେ ସନ୍ତୁଷ୍ଟ ହୋଇ ରୁହନ୍ତୁ। ଶାସ୍ତ୍ରର ତାତ୍ପର୍ଯ୍ୟ ହେଲା ଗୌଣ ଫଳ ଦେଖି ବ୍ୟକ୍ତି ଆକୃଷ୍ଟ ହେଲେ ସ୍ୱଳ୍ପ କାଳ ମଧ୍ୟରେ ସାଧୁ କୃପାରୁ ମୁଖ୍ୟ ଫଳର ପରିଚୟ ପାଇବ ଏବଂ କ୍ରମେ ସେଥିରେ ରୁଚିଜାତ ହେବ। ଏ ଉଦ୍ଦେଶ୍ୟ ରହିଛି, ଗୌଣରୁ ମୁଖ୍ୟ ଆଡ଼କୁ ଆସିବ। ଯେଉଁମାନେ ଅନୁଦିତ ବିବେକ ସେମାନଙ୍କ ପାଇଁ ଦିଆଯାଇଛି। ମନୁଷ୍ୟ ଦୁଇ ପ୍ରକାର, ଅହିକ ଓ ପରମାର୍ଥିକ। ଅହିକ ମାନବ ଗଣ କେବଳ ଅହିକ ସୁଖ, ଅହିକ ମାନ, ଅହିକ ଉନ୍ନତି ଅନୁସନ୍ଧାନ କରନ୍ତି। ପରମାର୍ଥିକ ମାନବ ଗଣ ତିନି ପ୍ରକାର, ଅର୍ଥାତ୍ ଈଶାନୁଗତ, ଜ୍ଞାନନିଷ୍ଠ ଓ ସିଦ୍ଧିକାମୀ। ସିଦ୍ଧିକାମୀ ଲୋକଗଣ ବେଦର କର୍ମକାଣ୍ଡର ଫଳ ଭୋଗରେ ନିରତ ଥାନ୍ତି। ସେମାନେ କର୍ମ ଦ୍ୱାରା ଅଲୌକିକ ଫଳ ଉଦୟ କରିବାକୁ ଚାହାନ୍ତି। ଯାଗ, ଯଜ୍ଞ, ଯୋଗ ଏମାନଙ୍କର ଫଳୋଦୟର ଉପାୟ। ଏମାନଙ୍କ ମତରେ ଈଶ୍ୱର ଥିଲେ ସୁଦ୍ଧା ସେ କର୍ମବଶ। ବୈଜ୍ଞାନିକ ବ୍ୟକ୍ତିଗଣ ଏହି ଶ୍ରେଣୀଭୁକ୍ତ। ଜ୍ଞାନନିଷ୍ଠ ବ୍ୟକ୍ତିଗଣ ଜ୍ଞାନ ଚର୍ଚ୍ଚା ଦ୍ୱାରା ନିଜର ବ୍ରହ୍ମତା ଉଦୟ କରିବାକୁ ଯତ୍ନ କରନ୍ତି। ଈଶାନୁଗତ ପୁରୁଷମାନେ ତୃତୀୟ ଶ୍ରେଣୀୟ ପରମାର୍ଥିକ, ଏମାନେ ହିଁ ବସ୍ତୁ ପରମାର୍ଥିକ ଅନୁସନ୍ଧାନ କରନ୍ତି। ଏମାନଙ୍କ ମତରେ ଏକଟି ଅନାଦି ଅନନ୍ତ ଈଶ୍ୱର ଅଛନ୍ତି। କର୍ମ ଦ୍ୱାରା ଜୀବନ କୌଣସି ନିତ୍ୟଫଳ ହୁଏ ନାହିଁ, ଜ୍ଞାନ ଦ୍ୱାରା ଜୀବନ ନିତ୍ୟଫଳ ବିକୃତ ହୁଏ। ଅନୁଗତ ହୋଇ ଈଶ୍ୱରଙ୍କର ସେବା କଲେ ଈଶ୍ୱରଙ୍କ କୃପାରୁ ଜୀବନ ସର୍ବାର୍ଥ ସିଦ୍ଧି ହୁଏ। ତେଣୁ କନସିୟସନେସ୍, ଯାହାକୁ ଆଉ ଚେତନାର ବିକାଶ ଅନୁଯାୟୀ, ଚେତନାର ବିକାଶ ଅନୁଯାୟୀ ଯେଉଁମାନେ ଅନୁଦିତ ବିବେକ, ସେମାନଙ୍କର ଚେତନା ଏତେ ବିକଶିତ ହେଇନି, ସେମାନେ ମୁଖ୍ୟ କଥାଟା ବୁଝିପାରିବେ ନା। ତେଣୁ ସେମାନଙ୍କ ପାଇଁ ଏ ଗୌଣ ଫଳ କଥା ଏଥିରେ ଦିଆଯାଇଛି। ଆଉ ଗୌଣ ଗୋଟେ ଯାହା କହନ୍ତି ଟେଞ୍ଜିବୁଲ ରେଜଲ୍ଟ, ସେମାନେ ଚାହାନ୍ତି ଯେ ଗୋଟେ ଉପସ୍ଥିତ ଫଳ ମିଳିଯିବ, ଦେଖିଲେ ଯାଇକିରି ଗ୍ରହଣ କରିବେ ନଚେତ କରିବେ ନା। ଏ ହିସାବରେ ଗୌଣ କଥା ଦିଆଯାଇଛି, ମାନେ ଗୌଣରୁ ଉଦ୍ଦେଶ୍ୟ ହେଲା ଗୌଣରୁ କ୍ରମଶଃ ମୁଖ୍ୟ ଆଡ଼କୁ ଯିବେ, ସାଧୁ କୃପାରୁ ମୁଖ୍ୟ ଫଳର ପରିଚୟ ପାଇବେ, କ୍ରମେ ସେଥିରେ ଆକୃଷ୍ଟ ହେବେ। ତେଣୁ ଆକର୍ଷଣ କରିବା ପାଇଁ ସେମାନଙ୍କୁ ଦିଆଯାଇଛି, ଏ ହେଲା ଉଦ୍ଦେଶ୍ୟ, ନଚେତ ଦେବାର କୌଣସି ଅନ୍ୟ ଉଦ୍ଦେଶ୍ୟ ନାହିଁ। ତେବେ ଶଙ୍କରାଚାର୍ଯ୍ୟ ସେଠି କରିଥିଲେ, ଶଙ୍କରାଚାର୍ଯ୍ୟ ବେଦ ସ୍ଥାପନ କରିଥିଲେ, ମହାପ୍ରଭୁ ଆସିଲେ, ବେଦ ସୌଧ ବର୍ତ୍ତମାନ ମୂଳଦୁଆ ପକା ହେଇଛି, ବର୍ତ୍ତମାନ ସୌଧ ଗଠିଥିଲେ, ଏହା କରିଥିଲେ। ଭାବ କଥା ପ୍ରକାଶ କରୁଛନ୍ତି, ମାୟାବାଦୀ ସନ୍ନ୍ୟାସ ପ୍ରକାଶନ ସରସ୍ୱତୀ ବିଦ୍ରୁପ କରି କହିଥିଲା, ସନ୍ନ୍ୟାସୀ ନାମ ମାତ୍ର ମୋହା ଇନ୍ଦ୍ର ଜାଲି, ସନ୍ନ୍ୟାସୀ କେବଳ ନାଁକୁ ମହାଇନ୍ଦ୍ର ଜାଲି କାଶୀପୁରେ ତାର ଭାବ କାଲି ବିକେଇବ ନା। ମହାପ୍ରଭୁଙ୍କର ଯେଉଁମାନେ ଅନୁଗତ ଥିଲେ ସେମାନେ ଏ କଥା ଶୁଣିଲେ, ସେ ମହାପ୍ରଭୁଙ୍କୁ ଆସି କହିଲେ ପ୍ରକାଶାନନ୍ଦ ଏ ପ୍ରକାର କହୁଛି, ତେଣୁ ମହାପ୍ରଭୁ ତ ମନେ ମନେ ହସିଲେ, ସେ ତ ପ୍ରଥମ ଥର ଫେରିଗଲେ, ପୁଣି ଆସିଲେ ବର୍ତ୍ତମାନ ଉଦ୍ଧାର କରିବେ। ତେଣୁ ମହାପ୍ରଭୁ କହିଲେ, ଭାବ କାଲି ବେଚିତେ ଆମି କାଶୀପୁରେ, ଗ୍ରାହକ ନାହିଁ ନାବିକା ଲୟା ଯାବ ଘରେ, ଗ୍ରାହକ ନାହିଁ ନାବିକା ଲୟା ଯାବ ଘରେ। ଠିକ କଥା କହିଲେ, ଭାବ କାଲି ବିକିବାକୁ ତୁମେ ଆସିଛି କାଶୀପୁରକୁ, ଗ୍ରାହକ ତ ମିଳୁନାହାନ୍ତି, ତାହେଲେ ଘରକୁ ଫେରେଇ ନବା, ଆଉ କ'ଣ କରିବା। ପୁଣି ଭାବୁଛନ୍ତି, ଆରେ ନା ଭାରି ବୋଝା ଲଇଁଲାଉ କେମନି ଲଇଁ ଯାବ, ଅଳ୍ପ ସ୍ୱଳ୍ପ ମୂଲ୍ୟ ପାଇଲେ ଥାଏ ବେଚିବ, ଅଳ୍ପ ସ୍ୱଳ୍ପ ମୂଲ୍ୟ ପାଇଲେ ଥାଏ ବେଚିବ। ଏ କଥା କହିଲେ, ନା 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 ନା, ଭାରି ବୋଝଟେ ନେଇକିରି ଆସିଛି, ପୁଣି ତାକୁ ଫେରେଇକି ନେବି, ସେଇ କଥା ହବ ନା। ଅଳ୍ପ ସ୍ୱଳ୍ପ ମୂଲ୍ୟ ପାଇଲେ ଥାଏ ବେଚିବ, ଆ ଯାହା ହେଲା ବେଶୀ ମୂଲ୍ୟ ନ ମିଳିଲା ନାହିଁ, ଅଳ୍ପ କିଛି କିଛି ମିଳିଗଲେ, ଏଇଠି ତ ବିକିବା, ଆଉ ଏଇଠି ତ ଦେବା ପାଇଁ ଆସିଛନ୍ତି ସେ, ଆଉ ମାୟାବାଦୀ ମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି, ଆଉ ଫେରିବେ କେମିତି, ସେଥିପାଇଁ ମଥୁରାରୁ ପୁଣି ଫେରି ଆସିଲେ। ଏ ହେଲା ଆମର କଥା, ମହାପ୍ରଭୁଙ୍କର ତାଙ୍କର ମହାବଦାନ୍ୟ ଲୀଳା। ତାପରେ ସନ୍ନ୍ୟାସୀମାନଙ୍କର ଗୋଟେ ସମ୍ମିଳନୀ ଆୟୋଜନ କରାଯାଇଛି, ବ୍ରାହ୍ମଣ କଲେ, ସେ ବି ମହାପ୍ରଭୁଙ୍କୁ ଆସି ନିମନ୍ତ୍ରଣ କଲେ, ଆଉ କହିଲେ ଆପଣ ତ ଯାଆନ୍ତି ନା, ନିମନ୍ତ୍ରଣ ରଖନ୍ତି ନା, ଆମେ ଜାଣିଛେ, ତଥାପି ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଆସିବେ ଟିକେ, ମହାପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ତ ହେଇଛି ନା। ମହାପ୍ରଭୁ ସ୍ୱୀକାର କଲେ, ହଁ ହଁ ଆମେ ଯିବା ଯିବା ଯିବା, ଇଟା କଥାଟା। ତେଣୁ ମହାପ୍ରଭୁ ଗଲେ, ସେ ମାୟାବାଦୀମାନଙ୍କର ବଡ଼ ପେଣ୍ଡାଲ ହେଇଛେ, ମାୟାବାଦୀମାନେ ବସିଛନ୍ତି, ପ୍ରକାଶଚନ୍ଦ୍ର ସରସ୍ୱତୀ ହଜାର ହଜାର ଶିଷ୍ୟ ତାଙ୍କୁ ବଡ଼ ପିଣ୍ଡାଲେ ବସିଛନ୍ତି, ବଡ଼ ତାଙ୍କର ପ୍ରତାପ ରହିଛି। ମହାପ୍ରଭୁ ତ ତୃଣା ବି ଶୁଣିଛି ନ ଭାବ ଅମାନୀ ମାନର ଏ ଶିକ୍ଷା ଦେଉଛନ୍ତି, ମହାପ୍ରଭୁଙ୍କର ଆଚରଣ କରିକି ଶିକ୍ଷା ଦେଉଛନ୍ତି। ତେଣୁ ମହାପ୍ରଭୁ କଲେ, ଯେଉଁଠି ସବୁ ଲୋକମାନେ ଗୋଡ଼ ଧୋଉଛନ୍ତି, ସେଇଠି ଗୋଡ଼ ଧୋଇକି ସେଇଠି ତଳେ ବସି ପଡ଼ିଲେ, ସେଠି ପେଣ୍ଡାଲ ଉପରକୁ ଗଲେ ନା, ଗଲେ ନା। ଏମାନେ ଦେଖିଲେ ମହାପ୍ରଭୁ ସେଠି ବସି ପଡ଼ିଲେଣି, ଆଉ ନାରାୟଣ ବସେ ତେଜ ବାହାରୁଛି, ଆଉ ତେଣୁ ତାଙ୍କ ପାଖକୁ ଆସିକିରି କହିଲେ ଆପଣ ଆସନ୍ତୁ, ଉପରକୁ ଆସନ୍ତୁ, ପେଣ୍ଡାଲ ଉପରକୁ ଆସନ୍ତୁ। ଆମର ସମ୍ପ୍ରଦାୟ ସନ୍ନ୍ୟାସୀ ବୋଇଲେ କେଶବ ଭାରତୀଙ୍କ ଠାରୁ ତ ସନ୍ନ୍ୟାସ ନେଇଛନ୍ତି, ତେଣୁ ଆମ ସମ୍ପ୍ରଦାୟର ଆସନ୍ତୁ ବୋଲିକିରି ତାଙ୍କୁ ଡାକିଲେ। ମହାପ୍ରଭୁ କହିଲେ ନା ନା ନା, ଆମେ ମୂର୍ଖ ନହୁଁ, ଆମର ଯୋଗ୍ୟତା ନାହିଁ, ଆଉ ଆପଣମାନେ ବସନ୍ତୁ ସେଠି, ଆମର ଯୋଗ୍ୟତା ନା, ଆମେ ବସିପାରିବା ନା, ନା 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 ନା, ତୁମେ ଆସନ୍ତୁ ବୋଲି କହିକିରି ଆଉ ତାଙ୍କୁ ଟାଣି ନେଇକି ସେଠି ବସେଇଲେ। ବସେଇ ଦେଇକି ତାଙ୍କ ସହିତ ପଚାରିଲେ ଯେ କାହିଁକି ତୁମେ ଏ ପ୍ରକାର କରୁଛ, ତୁମେ ବେଦାନ୍ତ ପାଠ ନକରି ଏସବୁ କୀର୍ତ୍ତନ କରିକିରି ରାସ୍ତାରେ ନାଚୁଛ କାହିଁକି, ଇଏ ତ ସନ୍ନ୍ୟାସର କୃତ୍ୟ ନୁହେଁ, ଏ କଥା ପଚାରିଲେ, ଏ କଥା ପଚାରିଲେ। ତାପରେ ମହାପ୍ରଭୁ ତା ଉତ୍ତର ଦେଇଛନ୍ତି, ବର୍ତ୍ତମାନ ମୁଖ ଖୋଲିଲେ ମହାପ୍ରଭୁଙ୍କର। ଏଇଟା ହେଉଛି ଇଏ ବଡ଼ ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୁକ୍ତିପୂର୍ଣ୍ଣ କଥା, ଯୁକ୍ତିପୂର୍ଣ୍ଣ କଥା, ତା ଯେଉଁ କହିବେ ବଡ଼ ଯୁକ୍ତିପୂର୍ଣ୍ଣ କଥା କହିକିରି ତାଙ୍କର ଯେଉଁ ଶୁଦ୍ଧ ଭକ୍ତି ତତ୍ତ୍ୱ କଥା ସେ ସ୍ଥାପନ କରିବେ, ଇଏ ହେଉଛି ମହାପ୍ରଭୁଙ୍କର ଧାରା। ତେଣୁ ମହାପ୍ରଭୁ ବର୍ତ୍ତମାନ କଥା କହିବାକୁ ଆରମ୍ଭ କଲେ, ହଁ ଠିକ୍ ଅଛି, ଆଉ ଆମେ ଯାହା କହିବା ଆପଣମାନେ କିଛି ଭାବିବେ ନା, ଗୋଟେ କଥା କହିଲେ ଶଙ୍କର ମତ ଖଣ୍ଡନ କରିଛନ୍ତି, ସେ ଶୁଦ୍ଧ ଭକ୍ତି ତତ୍ତ୍ୱ କିପରି ସ୍ଥାପନ କରିଛନ୍ତି, ଏବଂ ସେ ଯେଉଁ ମାଓବାଦୀ ସନ୍ନ୍ୟାସୀ ଗଣ ସେମାନେ ବୁଝିପାରିଛନ୍ତି ଏବଂ ସ୍ୱୀକାର କରିଛନ୍ତି, ଆଉ ତାପରେ ସେମାନେ ମହାପ୍ରଭୁଙ୍କର ସାଙ୍ଗରେ ମିଶି ହରି ସଂକୀର୍ତ୍ତନ କରିଛନ୍ତି। ତମାକେ ଦେଖିଏ ଯାଇଛେ ସାକ୍ଷାତ ନାରାୟଣ, ତୁମାର ବଚନ ଶୁଣି ଯୋଡ଼ାଏ ପୁରାଣ, ତୁମାର ମାଧୁରୀ ଦେଖି ଯୋଡ଼ାଏ ନୟନ, ତୁମାର ପ୍ରଭାବେ ସବାର ଆନନ୍ଦିତ ମନ, କବୁ ଅସଙ୍ଗତ ନୁହେଁ ତୁମାର ବଚନ କହିଲେ। ଯାହା କହୁଛୁ ଠିକ କଥା, ମାନୁଛୁ, ସ୍ୱୀକାର କରୁଛେ, ସ୍ୱୀକାର କରିଛନ୍ତି, ସବୁ ବିଶେଷ ବର୍ଣ୍ଣନା ଅଛି। ମହାପ୍ରଭୁ ତାଙ୍କର ଶଙ୍କର ମତକୁ ଖଣ୍ଡନ କରିଛନ୍ତି, ଶୁଦ୍ଧ ଭକ୍ତି ତତ୍ତ୍ୱ ସ୍ଥାପନ କରିଛନ୍ତି, ଶେଷରେ ସେଠୁ ସକଳ ବେଦେ ହଏ ଭଗବାନ ସମ୍ବନ୍ଧ ତାରି ନିର୍ବିଶେଷ କହିଛି, ଶକ୍ତି ନ ମାନି ଅର୍ଦ୍ଧସ୍ୱରୂପ ମାନି ପୂର୍ଣ୍ଣତା ହଏ ମାନି, ଏସବୁ କଥା କହିଲେ ସନ୍ନ୍ୟାସୀ, ସକଳ ସନ୍ନ୍ୟାସୀ କହେ ସ୍ନେହ ଶ୍ରୀପାଦ ତୁମେ ଯେ ଖଣ୍ଡିଲ ଅର୍ଥ ଏ ନୁହେଁ ବିବାଦ, ଆଚାର୍ଯ୍ୟ କଳ୍ପିତ ଅର୍ଥ ଏହା ସବୁ ଜାଣି, ସମ୍ପ୍ରଦାୟ ଅନୁରୋଧ ହେତୁ ତାହା ମାନି, ଶଙ୍କରାଚାର୍ଯ୍ୟଙ୍କ ସମ୍ପ୍ରଦାୟ ପଶିଯାଇଛୁ, ସମ୍ପ୍ରଦାୟ ପଶିଥିବାରୁ ଏଇଟା ମାନୁଛେ, ଆପଣ ଯେ ଅର୍ଥ ଖଣ୍ଡିଲେ ତାହା ବିବାଦ ନୁହେଁ, ତାଇ ଠିକ୍ କଥା, ଆପଣ ଯାହା କହିଲେ ତାହା ଠିକ୍ କଥା ଆମେ ମାନୁଛେ। ଏ ମତ ସୂତ୍ରର ବ୍ୟାଖ୍ୟାନ ଶୁଣିଆ ସକଳ ସନ୍ନ୍ୟାସୀ କହେ ବିନୟ କରିବା, ବେଦମୟ ମୂର୍ତ୍ତି ତୁମେ ସାକ୍ଷାତ ନାରାୟଣ, କ୍ଷମ ଅପରାଧ ପୂର୍ବେ ଯେ କହିଲୁ ନିନ୍ଦନ, ସେଇ ହେଇଥିବା ସନ୍ନ୍ୟାସୀର ଫେରିଗଲ ମନ, କୃଷ୍ଣ କୃଷ୍ଣ ନାମ ସଦା କରିବେ ଜପନ, ଏ ମହାପ୍ରଭୁଙ୍କର କରୁଣା, ଗୋଟେ କୃଷ୍ଣ କୃଷ୍ଣ କହିକିରି ସଂକୀର୍ତ୍ତନ କରିଥିଲେ, ଇଏ ମହାପ୍ରଭୁଙ୍କର କରୁଣା।